ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଧାନସଭାରେ ଆଜି ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ। ରାଜ୍ୟରେ ଅନ୍ତୋଦୟ ଅନ୍ନ ଯୋଜନାରେ 34,77,550 ଜଣ ସଦସ୍ୟ ଅନ୍ତର୍ଭୁକ୍ତ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ସରକାରୀ ନର୍ସିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ସଶକ୍ତ ଷ୍ଟାର୍ଟଅପ୍ ରାଜ୍ୟକୁ ସମୃଦ୍ଧି ଦିଗରେ ଆଗେଇ ନେଇପାରିବ କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଆସନ୍ତା 16 ତାରିଖ ଅନୁଷ୍ଠିତ ହେବ ନିର୍ବାଚନ। ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 4 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଆଜି ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହୋଇଛି। ବାଚସ୍କତି ସୋରମା ପାଢ଼ୀ ରିପୋର୍ଟ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଗୃହର ପ୍ରଥମାର୍ଦ୍ଧରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଥିଲେ। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ମାସିକ ନିୟମିତ ଚାଉଳ କୋଟା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରେ 12,37,390 ପରିବାରର 34,77,550 ସଦସ୍ୟ ଅନ୍ତୋଦୟ ଅନ୍ନ ଯୋଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ ରହିଛନ୍ତି। 86,625 ପରିବାରର 2,91,18,576 ସଦସ୍ୟ ଅଗ୍ରାଧିକାର ପରିବାର ଶ୍ରେଣୀରେ ସାମିଲ ରହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସମୁଦାୟ 98,37,024 ପରିବାରର 3,25,96,026 ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ 2,98,727 ପରିବାରର 5,62,741 ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ସରକାରୀ ନର୍ସିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସଦସ୍ୟ ସରୋଜ କୁମାର ପାଢ଼ୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି, 2026-27 ଆର୍ଥିକ ବର୍ଷ ବଜେଟ୍ରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ନର୍ସିଂ ଶିକ୍ଷା ଓ ସେବା କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ବ୍ୟାପକ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଗୋଟିଏ ସରକାରୀ ନର୍ସିଂ କଲେଜ ଓ ଏଏନ୍ଏମ୍ ତାଲିମ କେନ୍ଦ୍ର ରହିଛି। ରାଜ୍ୟରେ 16 ସରକାରୀ ମେଡିକାଲ କଲେଜ ରହିଛି। ଏଥିରେ 1,800 MBBS ଓ 615 PG, 57 ସୁପର ସ୍ପେଶିଆଲିଟି ସିଟ୍ ରହିଛି ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଗତ 10 ବର୍ଷରେ 1,13,325 ସଡ଼କ ଦୁର୍ଘଟଣାଜନିତ ମାମଲା ସହିତ 53,451 ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହରେ ସୂଚନା ଦେଇଛନ୍ତି। ସଦସ୍ୟ ବିଭୂତିଭୂଷଣ ବଳବନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ପ୍ରାୟ 70 ଜଣଙ୍କ ମୃତ୍ୟୁ ହେଉଛି। 2024 ମସିହାରେ 12,375 ମାମଲା ରୁଜୁ ସହ 6,142 ଜଣଙ୍କ ପ୍ରାଣହାନୀ ହୋଇଛି। 2025 ମସିହାରେ 12,782 ମାମଲା ସହିତ 6,483 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟରେ ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ଅପରେସନ୍ ସାଇବର କବଚ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଅପରାଧ ଶାଖାଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା 32,932 ବେନାମୀ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏଥିସହିତ 1,096 ସାଇବର ମାମଲା, 331 ଜଣ ଅଭିଯୁକ୍ତଙ୍କୁ ଗିରଫ ଓ ଅପରାଧ ସହ ଜଡ଼ିତ 6,723 ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୁଲିସ୍ ସର୍ବଦା ପ୍ରତିଶ୍ରତିବଦ୍ଧ। ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଶକ୍ତ ଷ୍ଟାର୍ଟଅପ୍ ରାଜ୍ୟକୁ ସମୃଦ୍ଧି ଦିଗରେ ଆଗେଇ ନେଇପାରିବ ବୋଲି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓ ହବ୍ଠାରେ ଆୟୋଜିତ ଷ୍ଟାର୍ଟଅପ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମଲ୍ଲିକ କହିଛନ୍ତି, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ୱପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
ଯୁବକମାନଙ୍କ ଭିତରେ ଥିବା ଯେଉଁ ନୂତନତ୍ଵ, ନୂଆ ଜ୍ଞାନ କୌଶଳକୁ ଆମେ ଯେତେ ବ୍ୟବହାର କରିବା, ଯେତେ ତାଙ୍କୁ ପ୍ରଶିକ୍ଷଣ ମାଧ୍ୟ କୁହନ୍ତୁ ବା ସ୍କିଲ୍ କରିବା, ଯେଉଁ ସ୍କିଲ୍ ଅଛି ସେ ସ୍କିଲ୍କୁ କେମିତି ଆଗକୁ ନେବା, ଯାହାଫଳରେ MSME ଗ୍ରୋଥ୍ ହେବ। MSME ହେଉଛି ବ୍ୟାକ୍ବୋନ୍ ଅଫ୍ ଇଣ୍ଡିଆ। MSME ବଢ଼ିଲେ ଦେଶ ରାଜ୍ୟ ଆଗକୁ ବଢ଼ିବ। MSMEର ଉତ୍ପାଦନ କେମିତି ଆଗକୁ ବଢ଼ିବ, ରପ୍ତାନୀ କେମିତି ଆଗକୁ ବଢ଼ିବ, ଷ୍ଟାର୍ଟଅପ୍କୁ ଆହୁରି ଗେରପ୍ କରିବୁ। ଇଚ୍ଛୁକ ଉଦ୍ୟୋଗୀ ଅଛନ୍ତି, ଇଣ୍ଟରପ୍ରେନର ଅଛନ୍ତି, ସେମାନେ ଆସନ୍ତୁ, ଆପ୍ଲାଏ କରନ୍ତୁ, ସରକାର ତାଙ୍କ ସହିତ ରହିଛି।
କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ରଶ୍ମିତା ପଣ୍ଡା ଯୋଗଦେଇ କହିଛନ୍ତି, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ମାସିକ ଭତ୍ତା ଅନୁଦାନ, ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଆବଶ୍ୟକତା ଆଧାରିତ ସହଯୋଗ ମାଧ୍ୟମରେ ଆର୍ଥିକ ପ୍ରୋହାହନ ପ୍ରଦାନ କରାଯାଉଛି। ସମ୍ମିଳନୀରେ 12 ଜଣ ଯୁବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆର୍ଥିକ ପ୍ରୋହାହନ ରାଶି ପ୍ରଦାନ କରିଥିଲେ। ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି। ଏଥିପାଇଁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ଓଡ଼ିଶାରେ 4 ଆସନ ପାଇଁ 5 ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡ଼ି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ, କଂଗ୍ରେସ ବିଜେଡ଼ିର କମନ କ୍ୟାଣ୍ଡିଡେଟ୍ ଦତେଶ୍ୱର ହୋତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା 16 ସକାଳ 9:00ରୁ ଅପରାହ୍ନ 4:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ଗୃହ କାର୍ଯ୍ୟ ଚାଲିବା ସହିତ ବିଧାନସଭାର 54 ନମ୍ଘର ପ୍ରକୋଷ୍ଠରେ ମତଦାନ କରାଯିବ। ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଓଡ଼ିଶା ପାଇଁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରଶେଖର ବାଭନକୁଲେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ପବିତ୍ର ଚୈତ୍ର ମାସର ଆସନ୍ତାକାଲି ପ୍ରଥମ ମଙ୍ଗଳବାରରେ କାକଟପୁରଠାରେ ମା' ମଙ୍ଗଳାଙ୍କର ପ୍ରସିଦ୍ଧ ଚୈତ୍ର ପାଳିଯାତ୍ରା ଆରମ୍ଭ ହେବ। ଚଳିତ ମାସ ପ୍ରତି ମଙ୍ଗଳବାର ଦିନ ମା'ଙ୍କର ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେବ। ଆସନ୍ତା ମାସ 7 ପଞ୍ଚମ ପାଳିରେ ପୀଠରେ ପବିତ୍ର ଝାମୁଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳ 5:30 ସମୟରେ ଶ୍ରଦ୍ଧାଳୁମାନେ ମଙ୍ଗଳା ମନ୍ଦିରରେ ସାହାଣ ମେଳା ଦର୍ଶନ କରିପାରିବେ। ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଆଇନ 2005 ଉପରେ ଦିନିକିଆ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆଇନ 2005 ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ସୂଚନା ଅଧିକାର ଆଇନ 2005 ଉପରେ ଆୟୋଜିତ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଆଞ୍ଚଳିକ ବୈଷମ୍ୟ ଓ ବିକାଶର ବିକେନ୍ଦ୍ରୀକରଣ ଦାବିରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ପୋଲାଭରମ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ବିରୁଦ୍ଧରେ ମହାମଞ୍ଚ ପକ୍ଷରୁ ମଧ୍ୟ ସ୍ୱର ଉତ୍ତୋଳନ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 3-ଦିନିଆ ଜନଗଣନା ତାଲିମ ଶିବିର ଆରମ୍ଭ ହୋଇଛି। ଶିବିରରେ 2027 ଜନଗଣନା ପାଇଁ ତାଲିମ ପ୍ରଦାନ କରାଯାଉଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ସମସ୍ତ ତହସିଲ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦର 22 ଜଣ କ୍ଷେତ୍ର ପ୍ରଶିକ୍ଷଣ ଅଂଶଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା 6:00 ଗୁପ୍ତ ନୀତି ଆରମ୍ଭ ହୋଇଛି। ଏହି ନୀତି ରାତି 10:00 ସମ୍ପନ୍ନ ହେବ। ଏଥିପାଇଁ ସର୍ବସାଧାରଣ ଦର୍ଶନକୁ ପ୍ରାୟ 4 ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ମୋଟ 166 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 18 ଅଭିଯୋଗର ଶୁଣାଣି କରାଯିବା ସହ 2 ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆଜି ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା 111 ଦରଖାସ୍ତ ମଧ୍ୟରୁ 62 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ବୌଦ୍ଧ ଜିଲ୍ଲା 4 ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ 55 ଅଭିଯୋଗର ପଞ୍ଜିକରଣ କରାଯାଇଥିଲା। ସେଥିମଧ୍ୟରୁ 22 ଅଭିଯୋଗର ସମାଧାନ କରାଯାଇଥିଲା। ବରଗଡ଼ ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 6 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଦେବଗଡ଼ ରିଆମାଳ ବ୍ଲକ କଲ୍ୟାଣ ମଣ୍ଡପ ସମ୍ମିଳନୀରେ ଅନୁଷ୍ଠିତ ଶୁଣାଣି ଶିବିରରେ ମୋଟ 14 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ଡିମିରିମୁଣ୍ଡା ପିଠାମାରେନ୍ ଛକରେ ସଡ଼କ ଦୁର୍ଘଟଣାରେ 3 ମୃତ୍ୟୁ ହୋଇଛି। ସକାଳ 10 ସମୟରେ କଣ୍ଟେନର ଓ ବାଇକ୍ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ରହିଥିବାରୁ ଆସନ୍ତା 24 ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ 2 ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2 ମଧ୍ୟରେ ରାଜ୍ୟର ତାପମାତ୍ରା 2-3 ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଧାନସଭାରେ ଆଜି ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ। ରାଜ୍ୟରେ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ 34,77,550 ଜଣ ସଦସ୍ୟ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ଜିଲ୍ଲାରେ 1 ଲେଖାଏଁ ସରକାରୀ ନର୍ସିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଆସନ୍ତା 16 ଅନୁଷ୍ଠିତ ହେବ ନିର୍ବାଚନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।